ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଜାରି। ରାଜ୍ୟରେ ଜୋର ଧରିଲା ନିର୍ବାଚନ ପ୍ରଚାର, ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ କରିବେ ରୋଡ୍ ଶୋ। ରାଉରକେଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ମତଦାତାଙ୍କୁ ନିଜ ବୁଥ୍ ସମ୍ପର୍କରେ ତଥ୍ୟ ପ୍ରଦାନ ଲାଗି ଉଦ୍ଦିଷ୍ଟ ମୋ ବୁଥ୍ ଆପ୍ର ହେଲା ଶୁଭାରମ୍ଭ। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ। ଏବଂ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ଦୁଇ ଦିନ ପରେ ବୃଦ୍ଧି ପାଇବ ତାପମାତ୍ରା। ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ପର୍ଯ୍ୟାୟରେ 6 ସଂସଦୀୟ କ୍ଷେତ୍ର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧୀନରେ ଥିବା 42 ବିଧାନସଭା ଆସନ ପାଇଁ ଜୁନ୍ ମାସ 1 ତାରିଖରେ ଭୋଟ୍ଗ୍ରହଣ ହେବ। ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ ହୋଇଛି। ରାଜ୍ୟର 4 ଲୋକସଭା ଆସନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନଗୁଡ଼ିକରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି। ଏହି କ୍ରମରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅଳ୍ପ ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶ୍ରୀ ଶାହା ଆଜି କଟକଠାରେ ଦଳ ପକ୍ଷରୁ ଆୟୋଜିତ ଏକ ରୋଡ୍ ଶୋ'ରେ ଭାଗ ନେବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାରରେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜନ ହେବାକୁ ଥିବା ଏକ କର୍ମଶାଳାରେ ଯୋଗଦେବା ସହିତ ଆସନ୍ତାକାଲି ବରଗଡ଼, ପଦ୍ମପୁର, ସୁନ୍ଦରଗଡ଼ଠାରେ ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀରଠାରେ ଏକ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ କନ୍ଧମାଳ ଜିଲ୍ଲା ଏବଂ ଭୁବନେଶ୍ୱରଠାରେ ନିର୍ବାଚନୀ ସଭାରେ ଯୋଗଦେବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି, ଯାହାର ସୁଫଳ ରାଜ୍ୟବାସୀ ପାଉଛନ୍ତି। ଆଗାମୀ ଦିନଗୁଡ଼ିକରେ ରାଜ୍ୟବାସୀଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ପ୍ରଚଳନ କରାଯିବ ବୋଲି ସେ ଏହି ଅବସରରେ ପ୍ରତିଶ୍ରତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନରେ ଆସନ୍ତା ଜୁନ୍ ମାସ 1 ତାରିଖରେ ଭଦ୍ରକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 5 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ନିର୍ବାଚନ ସ୍ଥିତି ନେଇ ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକଙ୍କ ରିପୋର୍ଟ।
ଭଦ୍ରକ ଜିଲ୍ଲାରେ 1,312 ଭୋଟ୍ ଗ୍ରହଣ କେନ୍ଦ୍ରରେ 12,86,377 ମତଦାତା ଭୋଟ୍ ଦେବେ। ଗୋଟିଏ ଲୋକସଭା ଓ 5 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଜନସାଧାରଣଙ୍କ ମଧ୍ୟରେ ସଚେତନ ପାଇଁ ଜିଲ୍ଲାରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ହୋଇଛି। ପ୍ରାୟ 10,000 ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କୁ ଇତିମଧ୍ୟରେ ତାଲିମ ଦିଆ ସରିଛି। ଚଳିତ 2024 ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, କଂଗ୍ରେସର ଅନନ୍ତ ପ୍ରସାଦ ସେଠୀ ଏବଂ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ବିଧାନସଭା ଆସନରୁ ବିଜେପିର ସୀତାଂଶୁ ଶେଖର ମହାପାତ୍ର, ବିଜେଡିର ପ୍ରଫୁଲ୍ଲ ସାମଲ, କଂଗ୍ରେସର ଅସିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଜଣାପଡ଼ିଛି। ସେହିପରି ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡିର ବିଷ୍ଣୁବ୍ରତ ରାଉତରାୟ, କଂଗ୍ରେସର ଅଶୋକ ଦାସ, ବିଜେପିର ବାଣୀ କଲ୍ୟାଣ ମହାନ୍ତି, ବିଏସ୍ପିର ଭାଗବତ ମଲ୍ଲିକ, ସ୍ୱାଧୀନର ବୀରେନ୍ଦ୍ର ସିଂହଳ, ମାନସ ରଞ୍ଜନ ଜେନା, ଲକ୍ଷ୍ମୀକାନ୍ତ ପରିଡ଼ା ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏଠାରେ ମଧ୍ୟ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ, ବିଜେପିର ସୁଧାଂଶୁ ନାୟକ, ବିଜେଡିର ସଞ୍ଜୀବ ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଠାରେ ଦୃଢ଼ ମୁକାବିଲା ହେବାର ଜଣାପଡ଼ିଛି।
ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ୍ 1 ତାରିଖରେ ଭୋଟ୍ ଗ୍ରହଣ ହେବ। ପ୍ରାର୍ଥୀ ଓ କର୍ମୀଙ୍କ ପକ୍ଷରୁ ରୋଡ୍ ଶୋ, କର୍ମୀ ସମ୍ମିଳନୀ କରାଯାଇ 1 ନମ୍ଘରରେ ରହିବାକୁ ଜୋରସୋର ଲାଗିପଡ଼ି ନିଜ ସପକ୍ଷରେ ଭୋଟ୍ ଦେବାକୁ ଭୋଟରମାନଙ୍କୁ କହୁଥିବାର ଲକ୍ଷ୍ୟ କରାଯାଉଛି। ଆକାଶବାଣୀ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନିଜ ବୁଥ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ଲାଗି ମୋ ବୁଥ୍ ଆପ୍ର ପ୍ରଚଳନ କରାଯାଇଛି। ଏହା ମାଧ୍ୟମରେ ପ୍ରଥମ ଭୋଟର ସେମାନଙ୍କର ବୁଥ୍ର ସ୍ଥିତି ଏବଂ ମତଗ୍ରହଣ ସମୟରେ ବୁଥ୍ରେ ଉପସ୍ଥିତ ଥିବା ଭୋଟର ସଂଖ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବେ। ଏହି ଆପ୍ ମାଧ୍ୟମରେ ବୁଥ୍ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ର ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ସେହିଭଳି ବିଭିନ୍ନ କ୍ଷେତ୍ର ଅଧିକାରୀମାନେ ଏହି ଆପ୍ ମାଧ୍ୟମରେ ମତଦାନ କେନ୍ଦ୍ରରେ ପୁଲିଂ ପାର୍ଟିଙ୍କ ପହଞ୍ଚିବା ନେଇ ସୂଚନା, ମକ୍ପୁଲ୍ ଏବଂ ମତଦାନର ସଦ୍ୟତମ ସ୍ଥିତି ଏବଂ ପୁଲିଂ ପାର୍ଟିର ପ୍ରସ୍ଥାନ ସମ୍ପର୍କୀୟ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାସ୍ତରୀୟ ଏବଂ କ୍ଷେତ୍ରୀୟ ଅଧିକାରୀମାନେ ଏକ କେନ୍ଦ୍ରୀୟ ଡ୍ୟାସ୍ବୋର୍ଡ ମାଧ୍ୟମରେ ଏହି ତଥ୍ୟ ପ୍ରଦାନ କରିବେ। ଖୋର୍ଦ୍ଧା ଜିଲ୍ଲାରେ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ମୋ ବୁଥ୍ ଆପ୍କୁ ରାଜ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ ଆଜି ଉନ୍କୋଚିତ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଆପ୍ କାର୍ଯ୍ୟ କରିବ। ମତଦାତାମାନେ ଭୁବନେଶ୍ୱରରେ ପୁଲିଂ ବୁଥ୍ ଲୋକେସନ୍ ଏହି ଆପ୍ ଏବଂ ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ସହଜରେ ଜାଣିପାରିବେ। ସେହିଭଳି ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ଏଥିରେ କ୍ଷେତ୍ରୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିପାରିବେ, ଫଳରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ 86 ବର୍ଷ ବୟସ ହୋଇଥିଲା। ସେ କଂଗ୍ରେସ ଟିକେଟ୍ରେ ରାୟଗଡ଼ ଜିଲ୍ଲା ବିଷମ କଟକରୁ 5 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 1985 ମସିହାରେ ସେ ଅବକାରୀ, ସହର ଉନ୍ନତିକରଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସର୍ବୋଚ୍ଚ ମାନର ଦକ୍ଷତା ପ୍ରଦର୍ଶନ ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ସର୍ବବୃହତ୍ ଦକ୍ଷତା ପ୍ରତିଯୋଗିତା ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2024 ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି। ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରତିଯୋଗିତାରେ 30ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 900ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ 400ରୁ ଅଧିକ ଶିଳ୍ପ ବିଶେଷଜ୍ଞ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। 4 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାରମ୍ପରିକ ହସ୍ତଶିଳ୍ପଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ 61ଟି ବର୍ଗରେ ପ୍ରତିଯୋଗୀମାନେ ନିଜର ଦକ୍ଷତା ପ୍ରତିଭା ପ୍ରଦର୍ଶନ କରିପାରିବାର ସୁଯୋଗ ପାଉଛନ୍ତି। ଏଥିରେ ଓଡ଼ିଶା ସ୍କିଲ୍ସରୁ 64 ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତା ପ୍ରତି 2 ବର୍ଷରେ ଅନୁଷ୍ଠିତ ହୋଇଥାଏ। ଇଣ୍ଡିଆ ସ୍କିଲ୍ସର ବିଜେତାମାନେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଫ୍ରାନ୍ସର ଲିଓନ୍ଠାରେ ହେବାକୁ ଥିବା ବିଶ୍ୱ ସ୍କିଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବେ, ଯେଉଁଥିରେ 70ରୁ ଅଧିକ ଦେଶର 1,500 ପ୍ରତିଯୋଗୀ ଯୋଗଦେବେ। ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା 3 ରଥର 42 ତୁମ୍ବରୁ 24 ତୁମ୍ବବଳା ବା ଗୋଲେଇ କାମ ଶେଷ ହୋଇଛି। ଏଥିମଧ୍ୟରୁ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥର 8 ତୁମ୍ବବଳା ବା କାମ ଶେଷ ହୋଇଛି। ଏହାପରେ ସେଥିରେ ବିନ୍ଧ କରାଯାଇ ପହି ଏବଂ ଅର ସଂଯୋଗ କରାଯିବ। ସେହିପରି ତୋଳବେଦୀ କୋଣ ଅସ୍ଥାୟୀ କମାରଶାଳାରେ ଓଝା ତଥା କମାର ସେବକମାନେ ରଥ ନିର୍ମାଣ ପାଇଁ କଣ୍ଟା କବ୍ଜା ପ୍ରସ୍ତୁତ କରିଛନ୍ତି। ପରିବାରର ଗୁରୁତ୍ୱ, ସୁସ୍ଥ ସମାଜ ଗଠନ ଦିଗରେ ପରିବାରର ଭୂମିକା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବା ଲାଗି ଆଜି ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ପକ୍ଷରୁ 1994 ମସିହାରେ ସମାଜରେ ପରିବାରର ଗୁରୁତ୍ୱକୁ ଉପଲବ୍ଧି କରି ଆଜିର ଦିନକୁ ପରିବାର ଦିବସ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ପରିବାର ଦିବସର ବିଷୟ ରହିଛି ପରିବାର ଓ ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନର ପରିବାର ଉପରେ ପ୍ରଭାବ ଏବଂ ଏହାର ମୁକାବିଲା ଲାଗି ପରିବାର ପକ୍ଷରୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇପାରିବ ସେଥିନେଇ ଏହି ଦିବସରେ ବାର୍ତ୍ତା ପ୍ରଦାନ କରାଯାଉଛି। ଖେଳକୁଦର ମହତ୍ତ୍ୱକୁ ଦର୍ଶାଇବା ପାଇଁ ସମଗ୍ର ବିଶ୍ୱରେ ଆଜି ମଧ୍ୟ ବିଶ୍ୱ ଆଥଲେଟିକ୍ ଦିବସ ପାଳିତ ହେଉଛି। ଅନ୍ତର୍ଜାତୀୟ ସୌଖୀନ ଆଥଲେଟିକ୍ ମହାସଂଘର ନିଷ୍ପତ୍ତି ଅନୁସାରେ 1996 ମସିହାରୁ ଆଜିର ଦିନକୁ ବିଶ୍ୱ ଆଥଲେଟିକ୍ ଦିବସ ଭାବେ ପାଳନ କରାଯାଉଛି। ଯୁବଗୋଷ୍ଠୀ ଏବଂ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଖେଳକୁଦର ମହନୀୟତା ସମ୍ପର୍କରେ ସଚେତନ କରାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାଣିପାଗ ରାଜ୍ୟରେ ଆସନ୍ତା 2 ଦିନ ପରେ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଜାରି। ରାଜ୍ୟରେ ଜୋର ଧରିଲା ନିର୍ବାଚନ ପ୍ରଚାର। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ କଟକରେ କରିବେ ରୋଡ୍ ଶୋ। ରାଉରକେଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ। ଏବଂ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା 2 ଦିନ ପରେ ବୃଦ୍ଧି ପାଇବ ତାପମାତ୍ରା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।